ନମସ୍କାର, ଆଜି ଗୋଟେ ସେଟ୍ ନମ୍ବର ଗୀତଟେ ଗାଇଲି ସାର୍ଙ୍କର, ପ୍ରଦାମର ମହେଶ ସାର୍ଙ୍କର, ଆଉ ବହୁତ ବହୁତ ବଢ଼ିଆ ହେଇଛି ସେଟ୍ ନମ୍ବର ହେଇଛି। ଆଉ ଗୀତର ନାଁ ହେଉଛି ମୁଁ ମରିଗଲେ। ଆଉ ଗୀତର କମ୍ପୋଜିସନ୍ ମାନେ ମ୍ୟୁଜିକ୍ ଆପଣ ଦେଖିଲେ ମାନେ ସେ ସେଡ଼ନେସ୍ଟା ପୁରା ପାଇବେ, ଭରପୁର ହିଁ ପାଇବେ। ଆଉ ମୋ ସହିତ ଗାଇଛନ୍ତି ସ୍ୱପ୍ନା ପାଣି, ଆଉ ବହୁତ ସୁନ୍ଦର ଲେଖିଛନ୍ତି ଟିଟିଲାଗଡ଼ କତର କେଲାର ପିଙ୍କୁ ହୋତା ଭାଇ। ତ ବହୁତ ବଢ଼ିଆ ହେଇଛି ଗୀତଟା, ଆପଣ ମାନେ ଶୁଣନ୍ତୁ, ଆଉ ଏଇ ୟୁଟ୍ୟୁବ ଚ୍ୟାନେଲକୁ ଲାଇକ୍ ସବସ୍କ୍ରାଇବ୍ ଆଣ୍ଡ ସେୟାର କରନ୍ତୁ। ଥ୍ୟାଙ୍କ ୟୁ।
ତମେ ମୋତେ ଭୁଲିଯିବ ତାହା ବି ମୁଁ କଦାପି ଚାହିଁବି। ମୋ ହୃଦୟରେ ତୁମକୁ କେତେ ଭଲ ପାଉଥିଲି, ଥରୁଠୁ ଚିନ୍ତା କର, ତମେ ପରା ଥିଲ ମୋ ହୃଦୟର ମିତ।
ଅଭିନୟ କାଇ କଲୁ, ଖେଳଣା କଣ୍ଢେଇ ଭାବି ନେଲୁ, କିଆଁ କପଟରେ ଖେଳିଗଲୁ।
ମିଛି ମିଛି କାରେ ପ୍ରେମ ହେଇଥିଲା, ଥିଲି ମୁଁ ତୁମ
ପ୍ରେମ କାହାଣୀରେ ତମେ ଥିଲ ନାୟିକା, ମୁଁ ଥିଲି ନାୟକ, ତମେ ଥିଲ ରାଣୀ, ମୁଁ ଥିଲି ରାଜା। ହେଲେ ଆଜି ଆଜି ସବୁକିଛି ଅଲଗା ହେଇଗଲା, ସବୁକିଛି ବରବାଦ ହେଇଗଲା।
ପ୍ରେମ କାହାଣୀ ହେଲୁ ବେବଫା ପ୍ରେମିକା, ମଝ ଆଖି ଦରିଆରେ ଭସେଇ ଦେଲୁ ଲୁ ଚାଲିଗଲୁ କରି
ମୋ କଥା ଅଧିକ ବା।